ओम शांति। 31 जुलाई 2025 मसीह मधुर महावाक्य। मीठे बच्चे, तुम्हें सकालु सकालु उठी बहुत स्नेहरे कह बाबा गुड मॉर्निंग। यही याद द्वारा ही तुम्हें सतु प्रधान होइजिव। प्रश्न, सठिक याद द्वारा बाबांक ठारु करेंट नेबा पाई केऊ मुख्य गुण गुडीकर आवश्यकता रहिछि? उत्तर, बहुत धैर्यवान होई बुद्धिमानी गंभीरता द्वारा निज को आत्मनिश्चय करी याद कले बाबांक ठारु शक्ति मिलिव एवं आत्मा सतु प्रधान होइजिव। तुमर मन एबे बाबांकर यादरे आंदोलित हेबा उचित, कारण बाबांक ठारु बहुत भारी वर्षा मिलिथाए। तुमे कंटारु फूल हेउछो, सबु दैवी गुण आसी जाइथाए। ओम शांति। बाबा कहुछन्ति, मीठे बच्चे, तत्त्वम अर्थात तुमे आत्मा मने मध्य शांत स्वरूप अट। तुम सबु आत्मा मानकर स्वधर्म हेउछि शांति। शांति धाम रु पुणि एठा को आसी वार्तालाप करुछ। एही सबु कर्मेन्द्रिय तुम मानको पाठ करबा पाई मिलिछि। आत्मा छोट बड़ हुए नहीं, शरीर छोट बड़ हुए। बाबा कहुछन्ति मो शरीर धारी नुहे, मते पिला मानंक सह सम्मुखरे मिलन करबा पाई आसिबा को पड़ुछे। भाभी नियो जे परी बापा अटंती तांको ठारु संतान जन्म होछन्ति, तेबे से पिला एपरी कही पारिबे नहीं जे मो परम धाम रु आसी जन्म नै माता पितांक सह मिसिबा को आसीछि। भले केही नुआ आत्मा कहा शरीर रे आसी थांति बा केही पुराणा आत्मा कहा शरीर रे प्रवेश करि थांति, तेबे एपरी कहिबे नहीं जे माता पितांक सह मिसिबा को आसीछि। तांकु स्वतः माता पिता मिली जाय थांति। एठारे एसबो हेउछि नुआ कथा। बाबा कहुछन्ति मु परम धाम रु आसी तुम संतान मानंक सम्मुखरे पहुंचिछि, तुमको ज्ञान देउछि, कारण मु ज्ञान रो सागर नॉलेज फुल मु आसुछि तुम संतान मानंकु पढ़ाइबा पाई, राजयुग सिखाइबा पाई। तुमे संतान माने वर्तमान संगम रे अछो, तापरे निजो घर को जीवा को हेबो, सेथि पई निश्चित पवित्र हेबा को पड़िबो। अंतर रे बहुत खुशी हेबा उचित। ओहो, बेहद्र बाबा कहुछन्ति मोर मीठा मीठा संतान माने मते याद कले तुमे सतु प्रधान विश्वर मालिक होइजिबो। बाबा पिला मानंको केते स्नेह करुछन्ति, एपरी नुहे कि केवल टीचर रूपरे पढ़ाई घर को चली जाइथान्ति। ये तो पिता भी अटन्ति ओ शिक्षक भी अटन्ति, तुमको पढ़ाउछन्ति, यादर यात्रा मध्य सिखाउछन्ति। तेणु विश्वर मालिक करुथिबा पतितरु पावन करुथिबा बाबांक साथिरे बहुत स्नेह रहिबा दरकार। सकाळु सकाळु उठी प्रथमे शिव बाबांकु गुड मॉर्निंग करिबा दरकार। पिलामानंकु निज हृदय को पचारिबा दरकार कि मो सकाळु उठी बेहद्र बाबांकु केते याद करुछि। सकाळु उठी बाबांकु गुड मॉर्निंग करी ज्ञानर चिंतन रे रहिले खुशीर पारा चढ़िव। मुख्य हेउछि ही याद। याद द्वारा भविष्यत पई बहुत भारी रोजगार होइथाय। କଳ୍ପ କଳ୍ପାନ୍ତର ଏହି ରୋଜଗାର କାମରେ ଆସିବ। ତୁମକୁ ବହୁତ ଧୈର୍ଯ୍ୟବାନ ହୋଇ ଗମ୍ଭୀରତା ଓ ବୁଦ୍ଧିମତାରେ ୟାଦ କରିବାର ଅଛି। ମୋଟାମୋଟି ଭାବରେ କହିଦେଉଛନ୍ତି କି ମୋ ବାବାଙ୍କୁ ବହୁତ ୟାଦ କରୁଛି, ପରନ୍ତୁ ସଠିକ ୟାଦ କରିବାରେ ପରିଶ୍ରମ ଲାଗିଥାଏ। ଯେ ବାବାଙ୍କୁ ଅଧିକ ୟାଦ କରିଥାନ୍ତି ସେମାନଙ୍କୁ ଅଧିକ ଶକ୍ତି ମିଳିଥାଏ, କାହିଁକି ନା ୟାଦ ଦ୍ଵାରା ୟାଦ ମିଳିଥାଏ। ଯୋଗ ଏବଂ ଜ୍ଞାନ ଦୁଇଟି ଜିନିଷ ଅଟେ। ଯୋଗ ବହୁତ ବଡ଼ ବିଷୟ। ଯୋଗ ଦ୍ଵାରା ଆତ୍ମା ସତ୍ତ୍ୱ ପ୍ରଧାନ ହୋଇଥାଏ। ୟାଦ ବିନା ସତ୍ତ୍ୱ ପ୍ରଧାନ ହେବା ଅସମ୍ଭବ। ଭଲ ଭାବରେ ସ୍ନେହରେ ବାବାଙ୍କୁ ୟାଦ କଲେ ସ୍ୱତଃ ଶକ୍ତି ମିଳିବ, ସୁସ୍ଥ ହୋଇଯିବ। ଶକ୍ତି ମିଳିଲେ ଆୟୁ ବୃଦ୍ଧି ହେବ। ପିଲାମାନେ ୟାଦ କଲେ ବାବା ମଧ୍ୟ ସର୍ଚ୍ଚ ଲାଇଟ ଦେଇଥାନ୍ତି। ମଧୁର ସନ୍ତାନ ମାନଙ୍କୁ ଏହା ପକ୍କା ୟାଦ ରଖିବା ଉଚିତ। ଶିବ ବାବା ଆମକୁ ପଢ଼ାଉଛନ୍ତି। ଶିବ ବାବା ପତିତ ପାବନ ମଧ୍ୟ ଅଟନ୍ତି, ସଦ୍ଗତି ଦାତା ବି ଅଟନ୍ତି। ସଦ୍ଗତି ଅର୍ଥାତ୍ ସ୍ୱର୍ଗର ରାଜତ୍ୱ ଦିଅନ୍ତି। ବାବା କେତେ ମିଠା, କେତେ ସ୍ନେହରେ ପିଲାମାନଙ୍କୁ ବସି ପଢ଼ାଉଛନ୍ତି। ବାବା ଦାଦାଙ୍କ ଦ୍ଵାରା ଆମକୁ ପଢ଼ାଉଛନ୍ତି। ବାବା ପିଲାମାନଙ୍କୁ କେତେ ସ୍ନେହ ଦେଉଛନ୍ତି, କିଛି କଷ୍ଟ ଦେଉନାହାନ୍ତି, କେବଳ କହୁଛନ୍ତି ମତେ ୟାଦ କର ଏବଂ ଚକ୍ରକୁ ୟାଦ କର। ବାବାଙ୍କ ୟାଦରେ ହୃଦୟ ଏକଦମ ସ୍ଥିର ହୋଇଯିବା ଦରକାର। ଏକମାତ୍ର ବାବାଙ୍କ ୟାଦରେ ତୁମେ ବ୍ୟାକୁଳ ହେବ, ତଡ଼ପାଇବା ଦରକାର, କାହିଁକି ନା ବାବାଙ୍କ ଠାରୁ କେତେ ଭାରି ବର୍ଷା ମିଳିଥାଏ। ନିଜକୁ ଦେଖିବା ଦରକାର, ମୋର ବାବାଙ୍କ ସାଥିରେ କେତେ ସ୍ନେହ ରହିଛି, ମୋ ପାଖରେ କେତେ ଦୈବୀ ଗୁଣ ଅଛି, କାହିଁକି ନା ତୁମ ସନ୍ତାନ ମାନେ ଏବେ କଣ୍ଟାରୁ ଫୁଲ ହେଉଛ। ଯେତେ ଯେତେ ଯୁଗରେ ରହିବ ସେତେ କଣ୍ଟାରୁ ଫୁଲ ସତ୍ତ୍ୱ ପ୍ରଧାନ ହୋଇଯିବ। ଯିଏ ବହୁତ କଣ୍ଟାଙ୍କୁ ଫୁଲ କରିଥାନ୍ତି ତାଙ୍କୁ ହିଁ ସଚ୍ଚା ସୁଗନ୍ଧିତ ଫୁଲ କୁହାଯିବ। ସେ କେବେ ହେଲେ କାହାକୁ କଣ୍ଟା ମାରିବେ ନାହିଁ। କ୍ରୋଧ ମଧ୍ୟ ବଡ଼ କଣ୍ଟା, ବହୁତଙ୍କୁ ଦୁଃଖ ଦେଇଥାଏ। ଏବେ ତୁମେମାନେ କଣ୍ଟାର ଦୁନିଆରୁ କୂଳକୁ ଆସିଯାଇଛ, ତୁମେ ସଙ୍ଗମରେ ଅଛ। ଯେପରି ମାଳି ଫୁଲକୁ ଅଲଗା ଅଲଗା ପାତ୍ରରେ ବାହାର କରି ରଖିଥାନ୍ତି, ସେହିପରି ତୁମ ଫୁଲମାନଙ୍କୁ ବି ଏବେ ସଙ୍ଗମ ଯୋଗୀ ଚାଙ୍ଗୁଡ଼ିରେ ଅଲଗା କରି ରଖାଯାଇଛି। ତାପରେ ତୁମେ ଫୁଲମାନେ ସ୍ୱର୍ଗକୁ ଚାଲିଯିବ, କଳି ଯୋଗୀ କଣ୍ଟା ସବୁ ଭସ୍ମ ହୋଇଯିବ। ବାବା କହୁଛନ୍ତି, ମିଠା ସନ୍ତାନ ମାନେ ତୁମେ ଯେତେ ଅନେକଙ୍କର କଲ୍ୟାଣ କରିବ ସେତେ ତୁମକୁ ହିଁ ତାର ଫଳ ମିଳିବ। ବହୁତଙ୍କୁ ରାସ୍ତା ବତାଇବ ତ ବହୁତଙ୍କର ଆଶୀର୍ବାଦ ମିଳିବ। ଜ୍ଞାନ ରତ୍ନରେ ଝୁଲା ଭରିକି ତାପରେ ଦାନ କରିବାକୁ ହେବ। ଜ୍ଞାନ ସାଗର ତୁମକୁ ରତ୍ନର ଥାଳି ଭରି ଭରି କରି ଦେଉଛନ୍ତି। ଯେଉଁମାନେ ତାହାର ଦାନ କରିଥାନ୍ତି ସେ ସମସ୍ତଙ୍କୁ ପ୍ରିୟ ଲାଗିଥାନ୍ତି। ପିଲାମାନଙ୍କର ଅନ୍ତରରେ କେତେ ଖୁସି ରହିବା ଦରକାର। ଯିଏ ଚାଲାକ ପିଲା ସେ ତ କହିବେ ଆମେ ବାବାଙ୍କ ଠାରୁ ପୁରା ବର୍ଷା ନେବୁ, ଏକଦମ ଲାଗି ରହିବେ। ବାବାଙ୍କ ଉପରେ ବହୁତ ସ୍ନେହ ରହିବ, କାହିଁକି ନା ଜାଣିଛନ୍ତି ପ୍ରାଣଦାତା ବାବା ମିଳିଛନ୍ତି। ଜ୍ଞାନର ବରଦାନ ଏପରି ଦେଉଛନ୍ତି ଯଦ୍ୱାରା ଆମେ କଣରୁ କଣ ହୋଇଯାଉଛୁ, ଅସମର୍ଥରୁ ସମର୍ଥ ହୋଇଯାଉଛୁ। ଏତେ ଭଣ୍ଡାର ଭରପୁର କରିଦେଉଛନ୍ତି। ବାବାଙ୍କୁ ଯେତେ ଯେତେ ୟାଦ କରିବ ସେତେ ଲୋଭ ରହିବ, ଆକର୍ଷଣ ହେବ। ଛୁଞ୍ଚି ସଫା ହୋଇଥିଲେ ଚୁମ୍ବକ ଆଡକୁ ଆକର୍ଷିତ ହୋଇଥାଏ ନା, ବାବାଙ୍କ ୟାଦରେ କଳଙ୍କି ବାହାରିଯିବ। ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ନ ପଡ଼ନ୍ତୁ। ବାବା ବୁଝାଉଛନ୍ତି, ମିଠା ସନ୍ତାନ ମାନେ କିଛି ଭୁଲ କର ନାହିଁ, ସ୍ୱଦର୍ଶନ ଚକ୍ରଧାରୀ ହୁଅ, ଲାଇଟ୍ ହାଉସ୍ ହୁଅ, ସ୍ୱଦର୍ଶନ ଚକ୍ରଧାରୀ ହେବାର ଅଭ୍ୟାସ ଭଲ ଭାବରେ ହୋଇଗଲେ ତୁମେ ପୁଣି ଯେପରି ଜ୍ଞାନର ସାଗର ହୋଇଯିବ, ସେପରି ବିଦ୍ୟାର୍ଥୀ ପଢିକରି ଟିଚର ହୋଇଯାଆନ୍ତି ନା, ତୁମର ଧନ୍ଦା ହିଁ ଏହା ଅଟେ। ସମସ୍ତଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କର, ତେବେ ହିଁ ଚକ୍ରବର୍ତ୍ତୀ ରାଜାରାଣୀ ହେବ। ବାବା କହୁଛନ୍ତି, ସନ୍ତାନ ମାନେ ତୁମ ବିନା ମତେ ଯେପରି ବେଆରାମୀ ଲାଗୁଛି, ଯେତେବେଳେ ସମୟ ଆସେ ବେଆରାମୀ ହୋଇଯାଇଥାଏ। ବାସ୍ ଏବେ ମୁଁ ଯିବି। ପିଲାମାନେ ବହୁତ ଡାକୁଛନ୍ତି, ବହୁତ ଦୁଃଖୀ ଅଟନ୍ତି, ଦୟା ଲାଗୁଛି, ସେଥିପାଇଁ ମୁଁ ଆସୁଛି ତୁମ ସନ୍ତାନ ମାନଙ୍କୁ ସବୁ ଦୁଃଖରୁ ମୁକ୍ତ କରିବାକୁ। ଏବେ ତୁମ ସନ୍ତାନ ମାନଙ୍କୁ ଘରକୁ ଯିବାର ଅଛି, ତାପରେ ପୁଣି ସେଠାରୁ ତୁମେ ସ୍ୱତଃ ହିଁ ସୁଖଧାମକୁ ଚାଲିଯିବ। ସେଠାରେ ମୁଁ ତୁମ ସାଥୀ ହେବି ନାହିଁ, ନିଜ ଅବସ୍ଥା ଅନୁସାରେ ତୁମର ଆତ୍ମା ଚାଲିଯିବ। ଆଚ୍ଛା, ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ବାବାଙ୍କ ଠାରୁ କରେଣ୍ଟ ସ୍ୱତଃ ନେବା ପାଇଁ ବହୁତ ସ୍ନେହରେ ବାବାଙ୍କୁ ୟାଦ କରିବା ଉଚିତ। ଏହି ୟାଦ ହିଁ ସୁସ୍ଥ କରିଦେବ, ଶକ୍ତି ନେଲେ ହିଁ ଆୟୁ ବଢିବ। ୟାଦ ଦ୍ୱାରା ହିଁ ବାବାଙ୍କର ସର୍ଚ୍ଚ ଲାଇଟ୍ ମିଳିବ। 2 ଭୁଲ କରିବା ଛାଡି ସ୍ୱଦର୍ଶନ ଚକ୍ରଧାରୀ ଲାଇଟ୍ ହାଉସ୍ ହେବା ଉଚିତ। ଏହା ଦ୍ୱାରା ହିଁ ଜ୍ଞାନର ସାଗର ହୋଇ ଚକ୍ରବର୍ତ୍ତୀ ରାଜାରାଣୀ ହୋଇଯିବ। ବରଦାନ, ସମସ୍ତଙ୍କୁ ଖୁସିର ଖବର ଶୁଣାଉଥିବା, ଖୁସିର ସମ୍ପତ୍ତିରେ ଭରପୁର ଭଣ୍ଡାର ଭବ। ସର୍ବଦା ନିଜର ଏହି ସ୍ୱରୂପକୁ ସମ୍ମୁଖରେ ରଖ କି ମୁଁ ଖୁସିର ସମ୍ପତ୍ତିରେ ଭରପୁର ଭଣ୍ଡାର ଅଟେ। ଯାହା ବି ଅଗଣିତ ଏବଂ ଅବିନାଶୀ ସମ୍ପତ୍ତି ମିଳିଛି, ସେ ସମ୍ପତ୍ତିକୁ ସ୍ମୃତିରେ ଆଣ। ସମ୍ପତ୍ତିକୁ ସ୍ମୃତିରେ ଆଣିଲେ ଖୁସି ହେବ, ଏବଂ ଯେଉଁଠି ଖୁସି ଥାଏ ସେଠାରେ ସଦାକାଳ ପାଇଁ ଦୁଃଖ ଦୂର ହୋଇଥାଏ। ସମ୍ପତ୍ତିର ସ୍ମୃତିରେ ଆତ୍ମା ସମର୍ଥ ହୋଇଯାଇଥାଏ, ବ୍ୟର୍ଥ ସମାପ୍ତ ହୋଇଯାଇଥାଏ। ଭରପୁର ଆତ୍ମା କେବେ ହେଲେ ବି ହଲଚଲରେ ଆସନ୍ତି ନାହିଁ, ସେ ନିଜେ ବି ଖୁସିରେ ରୁହନ୍ତି ଏବଂ ଅନ୍ୟମାନଙ୍କୁ ବି ଖୁସିର ଖବର ଶୁଣାଇଥାନ୍ତି। ସ୍ଲୋଗାନ, ଯୋଗ୍ୟ ହେବାର ଅଛି ତ କର୍ମ ଓ ଯୁଗର ସନ୍ତୁଳନ ରଖ। ଅବ୍ୟକ୍ତି ସାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ସେବାରେ ମୁଖ ଦ୍ୱାରା ପରିଚୟ ଦେବାରେ ସମୟ ବି ଲଗାଉଛ, ସମ୍ପତ୍ତି ବି ଲଗାଉଛ, ହଲଚଲ ବି ହେଉଛ, ଥକି ବି ଯାଉଛ, କିନ୍ତୁ ଶ୍ରେଷ୍ଠ ସଂକଳ୍ପର ସେବାରେ ଏସବୁ ବଞ୍ଚିଯିବ। ତେଣୁ ଏ ସଂକଳ୍ପ ଶକ୍ତିକୁ ବଢାଅ, ଦୃଢ଼ତା ସମ୍ପନ୍ନ ସଂକଳ୍ପ କର, ତେବେ ପ୍ରତ୍ୟକ୍ଷତା ଶୀଘ୍ର ଆସିବ। ଡ୍ରାମାର କିଛି ଗୃହ ରହସ୍ୟ ସନ୍ଦେଶ ପୁତ୍ରୀମାନଙ୍କ ଦ୍ୱାରା। 1 ଏହି ବିରାଟ ଡ୍ରାମାରେ ପ୍ରତ୍ୟେକ ମନୁଷ୍ୟ ଆତ୍ମାଙ୍କ ଠାରେ ନିଜ ନିଜ ସ୍ଥିତି ଅନୁସାରେ ସାରା ଜୀବନର ଜ୍ଞାନ ଅଥବା ଅଭିନୟ ପୂର୍ବରୁ ହିଁ ସମାହିତ ରୂପରେ ରହିଥାଏ। ଜୀବାତ୍ମା ମଧ୍ୟରେ ସାରା ଜୀବନର ପରିଚୟ ମର୍ଜ ହୋଇଥିବା କାରଣରୁ ଠିକ ସମୟରେ ଇମର୍ଜ ହୋଇଥାଏ। ପ୍ରତ୍ୟେକଙ୍କ ଠାରେ ନିଜ ନିଜର ସମ୍ପୂର୍ଣ୍ଣତାର ଅବସ୍ଥାନୁସାରେ ଜ୍ଞାନ ଅଥବା ଅଭିନୟ ଯାହାକି ମହର୍ଯ୍ୟ ହୋଇକରି ଅଛି ତାହା ହିଁ ଠିକ ସମୟରେ ଇମର୍ଜ ହୋଇଥାଏ, ଯାହାଦ୍ୱାରା ତୁମେ ସମସ୍ତେ ଜାଣି ଜାନନହାର ହୋଇଯାଉଛ। 2 ଏହି ବିରାଟ ନାଟକର ପ୍ରତିଟି ସେକେଣ୍ଡର ଅଭିନୟ ନୂଆ ହୋଇଥିବା କାରଣରୁ ତୁମକୁ ଏପରି ଜଣାପଡ଼ିବ କି ଯେପରି ଏବେ ଏବେ ଏଠାକୁ ଆସିଛି। ପ୍ରତିଟି ସେକେଣ୍ଡର ଅଭିନୟ ଅଲଗା ହୋଇଥାଏ। କଳ୍ପ ପୂର୍ବର ଘଡ଼ିର ପୁନରାବୃତ୍ତି ହୋଇଥାଏ, ପରନ୍ତୁ ଯେତେବେଳେ ବାସ୍ତବିକ ଜୀବନରେ ଚାଲୁଛ ସେତେବେଳେ ନୂଆ ପରି ଲାଗୁଛି। ଏହାକୁ ବୁଝି ଆଗକୁ ବଢି ଚାଲ। ଏପରି କେହି କହିପାରିବେ ନାହିଁ କି ମୁଁ ତ ଜ୍ଞାନ ପ୍ରାପ୍ତ କରିନେଲି, ଏବେ ମୁଁ ଯାଉଛି ନା। ଯେପର୍ଯ୍ୟନ୍ତ ବିନାଶ ହୋଇନାହିଁ ସେ ପର୍ଯ୍ୟନ୍ତ ସାରା ଅଭିନୟ ଏବଂ ସାରା ଜ୍ଞାନ ନୂଆ। 3 ଏହି ବିରାଟ ଡ୍ରାମାରେ ଯାହା ପୂର୍ବ ନିର୍ମିତ ହୋଇକରି ଅଛି ତାହା ନିଶ୍ଚୟର ଆଧାରରେ ତିଆରି ହୋଇଛି। ପୂର୍ବ ନିଶ୍ଚିତକୁ କେହି ଯଦି ଟାଳି ଦେଉଛନ୍ତି ବା ତିଆରି କରୁଛନ୍ତି ତାହା ସବୁ ନିଜ ଉପରେ ନିର୍ଭର କରୁଛି। ମୁଁ ନିଜେ ହିଁ ନିଜର ଶତ୍ରୁ ଏବଂ ନିଜେ ନିଜର ମିତ୍ର ଅଟେ। ଏବେ ତୁମକୁ ବହୁତ ରମଣୀୟ ମିଠା ହେବାର ଅଛି ଓ କରାଇବାର ଅଛି। 4 ଏ ବିରାଟ ଫିଲ୍ମରେ ଏହା ସହନ କରିବା ବି ତୁମ ପାଇଁ କଳ୍ପ ପୂର୍ବର ଏହି ମିଠା ସ୍ୱପ୍ନ ଅଟେ, କାରଣ ତୁମର ତଥାପି ବି କିଛି ହୁଏ ନାହିଁ। ଯେଉଁମାନେ ତୁମକୁ ହଇରାଣ କରିଛନ୍ତି ସେମାନେ ବି କହିବେ କି ମୁଁ ଏହାଙ୍କୁ ଏତେ ହଇରାଣ କଲି, ଦୁଃଖୀ କଲି, ପରନ୍ତୁ ଇଏ ତ ପୁଣି ବି ଦିବ୍ୟ ଏକତା, ସୁପ୍ରିମ ୟୁନିଟି, ସର୍ବୋଚ୍ଚ ଏକତା, ବିଜୟୀ ପାଣ୍ଡବ ହୋଇ ରହୁଛନ୍ତି। ଏହି ପୂର୍ବ ନିର୍ମିତ ଡ୍ରାମାକୁ କେହି ଟାଳି ପାରିବେ ନାହିଁ। 5 ଏହି ବିରାଟ ଫିଲ୍ମରେ ଦେଖ କିପରି ଚମତ୍କାର ରହିଛି ଯେ ତୁମେ ପ୍ରତ୍ୟକ୍ଷ ପାଣ୍ଡବ ମାନେ ବି ଆସିଛ। ମୁଁ ତୁମର ପୁରୁଣା ଚିତ୍ର ଏବଂ ଚିହ୍ନ ଗୁଡିକ ବି ଏପର୍ଯ୍ୟନ୍ତ ରହିଛି, ଯେପରି ପୁରୁଣା କାଗଜ, ପୁରୁଣା ଶାସ୍ତ୍ର, ଗୀତା ପୁସ୍ତକ ଆଦି ସମ୍ଭାଳିକରି ରଖିଥାନ୍ତି, ତାହାର ପୁଣି ବହୁତ ସମ୍ମାନ କରିଥାନ୍ତି। ଏହିପରି ପୁରୁଣା ଜିନିଷ ଏହି ଜିନିଷ ରହିଥିଲେ ମଧ୍ୟ ଏବେ ନୂଆ ବସ୍ତୁ ଉଦ୍ଭାବନ ହେଉଛି। ପୁରୁଣା ଗୀତା ବାସ୍ତବରେ ଥିଲେ ମଧ୍ୟ ନୂଆ ଗୀତାର ଉଦ୍ଭାବନ ହୋଇଛି। ପୁରୁଣାର ଅନ୍ତ ସେତେବେଳେ ହେବ ଯେତେବେଳେ ନୂଆର ସ୍ଥାପନ ହୋଇଯିବ। ଏବେ ତୁମେ ବାସ୍ତବ ଜୀବନରେ ଜ୍ଞାନକୁ ପ୍ରତ୍ୟକ୍ଷ ରୂପରେ ଧାରଣ କରିଥିବା କାରଣରୁ ଦୁର୍ଗା କାଳିଆଦି ହୋଇଛ। ପୁରୁଣା ସ୍ଥୂଳ ଜଳଚିତ୍ର ଗୁଡିକର ବିନାଶ ହୋଇ ନୂଆ ଚୈତନ୍ୟ ସ୍ୱରୂପର ସ୍ଥାପନା ହୋଇଥାଏ। 6 ଏହି ବିରାଟ ଫିଲ୍ମର ଯୋଜନା ଅନୁସାରେ ସଙ୍ଗମର ମିଠା ସମୟରେ ଆପଣ ଅନନ୍ୟ ଦୈବୀ ସନ୍ତାନ ମାନେ ହିଁ ବିକାର ଉପରେ ବିଜୟ ପ୍ରାପ୍ତ କରି ବୈକୁଣ୍ଠର ମିଠା ଲଟେରୀ ପ୍ରାପ୍ତ କରୁଛ। ଆପଣଙ୍କର ଏହି ଲଲାଟ କେତେ ଭାଗ୍ୟବାନ ଅଟେ। ବର୍ତ୍ତମାନ ତୁମେ ନର ଓ ନାରୀ ଅବିନାଶୀ ଜ୍ଞାନ ଦ୍ୱାରା ପୂଜ୍ୟ ଯୋଗ୍ୟ ଦେବତା ପଦ ପ୍ରାପ୍ତ କରୁଛ। ଏହା ହେଉଛି ଏହି ସଙ୍ଗମର ସୁହାବନା, ଆଶ୍ଚର୍ଯ୍ୟଜନକ ସମୟର ଆଶ୍ଚର୍ଯ୍ୟଜନକ ରୀତି। 7 ଈଶ୍ୱର ସାକ୍ଷୀ ହୋଇ ଦେଖୁଛନ୍ତି ଯେ ମୁଁ ଯେଉଁ ଅଭିନେତା ମାନଙ୍କୁ ଅନେକ ଗହଣାରେ ଆଭୂଷଣରେ ଶୃଙ୍ଗାରିତ କରି ଏ ସୃଷ୍ଟି ରୂପୀ ଷ୍ଟେଜରେ ନୃତ୍ୟ କରିବା ଅର୍ଥେ ପଠାଇଥିଲି, ସେମାନେ କିପରି ଅଭିନୟ କରୁଛନ୍ତି। ମୁଁ ନିଜର ଦୈବୀ ସନ୍ତାନ ମାନଙ୍କୁ ସୁବର୍ଣ୍ଣ ଟଙ୍କା, ରୌପ୍ୟ ଟଙ୍କା ଦେଇ କହିଥିଲି କି ଏ ଆଭୂଷଣ ଏହି ଗହଣା ଗୁଡିକ ପିନ୍ଧି କରି ଖୁସମିଜାଜ ହୋଇ ସାକ୍ଷୀ ହୋଇ ଅଭିନୟ ବି କରିବ ଏବଂ ସାକ୍ଷୀ ହୋଇ ଏଇ ଖେଳ ବି ଦେଖିବ, ଫସିଯିବ ନାହିଁ। କିନ୍ତୁ ଅଧା କଳ୍ପ ରାଜ୍ୟ ଭାଗ୍ୟ ଭୋଗ କରି ପୁଣି ଅଧା କଳ୍ପ ନିଜ ରଚନାର ମାୟାରେ ଫସିଗଲ। ଏବେ ପୁନଃ ମୁଁ ତୁମକୁ କହୁଛି, ଏଇ ମାୟାକୁ ଛାଡ଼ିଦିଅ, ଏଇ ଜ୍ଞାନ ମାର୍ଗରେ ବିକାରୀ କାର୍ଯ୍ୟରୁ ନିବୃତ ହୋଇ ନିର୍ବିକାରୀ ହେଲେ ଆଦି ମଧ୍ୟ ଅନ୍ତ ଦୁଃଖରୁ ମୁକ୍ତ ହୋଇ ଜନ୍ମ ଜନ୍ମାନ୍ତର ପାଇଁ ସୁଖ ପ୍ରାପ୍ତ କରିପାରିବ। ନମ୍ବର 8, ନିଜ ଠାରୁ କେହି ବି ଉଚ୍ଚ ଅବସ୍ଥା ଯୁକ୍ତଙ୍କ ଦ୍ଵାରା ଯଦି କୌଣସି ସାବଧାନୀ ମିଳୁଛି ତ ତାକୁ ରାଜଯୁକ୍ତ ହୋଇ ଉଠାଇବାରେ ହିଁ କଲ୍ୟାଣ ନିହିତ। ଏହାର ଭିତରର ରହସ୍ୟକୁ ଜାଣିବା ଉଚିତ ଯେ ଏଥିରେ ନିଶ୍ଚିତ କିଛି କଲ୍ୟାଣ ନିହିତ ରହିଛି। ଏହି ଯେଉଁ ପଏଣ୍ଟ ମୋତେ ଏହାଙ୍କ ଦ୍ଵାରା ମିଳିଛି ତାହା ବିଲକୁଲ ଯଥାର୍ଥ, ତାକୁ ବହୁତ ଖୁସିରେ ସ୍ୱୀକାର କରିବା ଦରକାର। କାହିଁକି ନା ଯଦି ମୋ ଦ୍ଵାରା କେବେ କିଛି ଭୁଲ ହୋଇଯାଉଛି ତ ସେଇ ପଏଣ୍ଟ ମନେ ପଡ଼ିଗଲେ ନିଜକୁ ଠିକ କରିଦେବି। ସେଥିପାଇଁ କିଛି ବି ସାବଧାନୀ ମିଳୁ ବହୁତ ବିଶାଳ ବୁଦ୍ଧିରେ ଧାରଣ କଲେ ତୁମେ ଉନ୍ନତି ପ୍ରାପ୍ତ କରିପାରିବ। ନମ୍ବର 9, ଏବେ ତୁମକୁ ନିତ୍ୟ ଅନ୍ତର୍ମୁଖ ହୋଇ ଯୋଗରେ ରହିବା ଉଚିତ, କାରଣ ଅନ୍ତର୍ମୁଖ ହେଲେ ନିଜକୁ ଦେଖିପାରିବ, କେବଳ ଦେଖିବ ନାହିଁ ପରିବର୍ତ୍ତନ ବି କରିପାରିବ। ଏହା ହିଁ ସର୍ବୋତ୍ତମ ଅବସ୍ଥା। ଯେତେବେଳେ ଏହା ଜଣା ଅଛି ଯେ ସମସ୍ତେ ନିଜର ସ୍ଥିତି ଅନୁସାରେ ପୁରୁଷାର୍ଥୀ ଅଟନ୍ତି, ତେବେ କୌଣସି ବି ପୁରୁଷାର୍ଥୀଙ୍କ ପାଇଁ ଯୁକ୍ତି କରିପାରିବ ନାହିଁ, କାରଣ ସେ ନିଜ ସ୍ଥିତି ଅନୁସାରେ ପୁରୁଷାର୍ଥୀ ଅଟନ୍ତି। ତାଙ୍କର ସ୍ଥିତିକୁ ଦେଖି ତାଙ୍କଠାରୁ ଗୁଣ ଗ୍ରହଣ କର, ଯଦି ଗୁଣ ଗ୍ରହଣ କରିପାରୁନାହଁ ତେବେ ତାଙ୍କୁ ଛାଡ଼ିଦିଅ। ନମ୍ବର 10, ତୁମେ ସର୍ବଦା ନିଜର ସର୍ବୋତ୍ତମ ଲକ୍ଷ୍ୟକୁ ସମ୍ମୁଖରେ ଦେଖି ନିଜକୁ ହିଁ ଦେଖ। ତୁମେ ପ୍ରତ୍ୟେକ ବ୍ୟକ୍ତିଗତ ପୁରୁଷାର୍ଥୀ ଅଟ, ତୁମେ ନିଜ ପାଇଁ ନିଜେ ଧ୍ୟାନ ଦେଇ ଆଗକୁ ଦୌଡ଼ୁଥାଅ। କେହି କିଛି ବି କରନ୍ତୁ, ପରନ୍ତୁ ମୁଁ ନିଜ ସ୍ୱରୂପରେ ସ୍ଥିତ ରହିବି, ଅନ୍ୟ କାହାକୁ ବି ଦେଖିବି ନାହିଁ। ନିଜ ବୁଦ୍ଧି ଯୁଗ ବଳରେ ମୁଁ ତାଙ୍କର ଅବସ୍ଥାକୁ ଜାଣିଯିବି। ଅନ୍ତର୍ମୁଖୀର ଅବସ୍ଥା ଦ୍ଵାରା ହିଁ ତୁମେ ଅନେକ ପରୀକ୍ଷାକୁ ପାରି କରିପାରିବ। ଆଚ୍ଛା, ଓମ୍ ଶାନ୍ତି।